ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ୟୁନାନି ବ୍ୟବସ୍ଥାରେ ଶିକ୍ଷା, ଗବେଷଣା, ସ୍ୱାସ୍ଥ୍ୟସେବା ଏବଂ ଔଷଧ ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ୱରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି କହିଲେ ରାଷ୍ଟ୍ରପତି. ଜନସାଧାରଣଙ୍କ କଲ୍ୟାଣ ପାଇଁ କୃତ୍ରିମ ବୁଦ୍ଧିମତାକୁ ବିକଶିତ କରିବାରେ ଭାରତର ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ. କେନ୍ଦ୍ରୀୟ ବଜେଟ୍ ଉପରେ ରାଜ୍ୟସଭାର ଆଲୋଚନା ଜାରି. ମିଜୋରାମର ଗ୍ରାମ ଏବଂ ସ୍ଥାନୀୟ ପରିଷଦ ନିର୍ବାଚନରେ ଆସନ୍ତାକାଲି ମତଗ୍ରହଣ ଏବଂ ଚୀନ୍ର କୁଇଙ୍ଗଦାଓଠାରେ ଆରମ୍ଭ ହୋଇଛି ଏସିଆ ମିଳିତ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ୟୁନାନି ବ୍ୟବସ୍ଥାରେ ଶିକ୍ଷା, ଗବେଷଣା, ସ୍ୱାସ୍ଥ୍ୟସେବା ଏବଂ ଔଷଧ ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ୱରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି. ନୂଆଦିଲ୍ଲୀଠାରେ ୟୁନାନି ଦିବସ ପାଳନ ଅବସରରେ ଆୟୋଜିତ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀକୁ ଉଦ୍ଘାଟନ କରି ରାଷ୍ଟ୍ରପତି ଏହା କହିଛନ୍ତି. ରାଷ୍ଟ୍ରପତି କହିଛନ୍ତି ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ପ୍ରତି ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରାଯାଇଛି ଏବଂ ବିଭିନ୍ନ ଚିକିତ୍ସା ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରାଯାଇ ସଶକ୍ତ କରିବାକୁ ପଦକ୍ଷେପ ନିଆଯାଇଛି. ଜାତୀୟ ସ୍ୱାସ୍ଥ୍ୟନୀତି 2017 ଆଧାରରେ ୟୁନାନି ସମେତ ଆୟୁଷ ଚିକିତ୍ସା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି. ଜାତୀୟ ଭାରତୀୟ ଚିକିତ୍ସା ଆୟୋଗର ତତ୍ତ୍ୱାବଧାନରେ ୟୁନାନି ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନ, ଗବେଷଣା ଏବଂ ଉଚ୍ଚତର ଶିକ୍ଷା କାର୍ଯ୍ୟକ୍ରମମାନ କରାଯାଉଛି. ୟୁନାନି ଚିକିତ୍ସା କ୍ଷେତ୍ରରେ ଆଧୁନିକ ଜ୍ଞାନ ଏବଂ ଅଭିଜ୍ଞତା ପ୍ରାଚୀନ ଐତିହ୍ୟକୁ ଆହୁରି ରୁଦ୍ଧିମନ୍ତ କରିବ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି. ଏହି ସମାରୋହରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ୟୁନାନି ଔଷଧ ଏବଂ ଅନ୍ୟାନ୍ୟ ଭାରତୀୟ ଔଷଧ ପ୍ରଣାଳୀର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ. ଏହାଦ୍ୱାରା ସାମଗ୍ରିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ ହୋଇପାରିବ ବୋଲି ସେ କହିଛନ୍ତି. ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2014 ଆୟୁଷ ମନ୍ତ୍ରଣାଳୟ ପ୍ରତିଷ୍ଠା ପରେ ଏ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିପାରିଛି. କୋଭିଡ୍ ମହାମାରୀ ସମୟରେ ୟୁନାନି ଚିକିତ୍ସାର ପ୍ରଭାବ ସମଗ୍ର ବିଶ୍ୱ ଲକ୍ଷ୍ୟ କରିଛି ବୋଲି ସେ କହିଛନ୍ତି. ସୂଚନାଯୋଗ୍ୟ, ପ୍ରଖ୍ୟାତ ୟୁନାନି ଚିକିତ୍ସକ, ଶିକ୍ଷକ ଏବଂ ସ୍ୱାଧୀନତା ସଂଗ୍ରାମୀ ହାକିମ୍ ଅଜମଲ ଖାନ୍ଙ୍କ ଜୟନ୍ତୀ ପାଳନ ଅବସରରେ ଫେବୃୟାରୀ 11 ତାରିଖକୁ ସମଗ୍ର ଦେଶରେ ୟୁନାନି ଦିବସ ଭାବେ ପାଳନ କରାଯାଇଥାଏ. ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ନିରନ୍ତର ବିକାଶ ଦିଗରେ ଦ୍ରୁତ ଏବଂ ଅଧିକ ପ୍ରଭାବଶାଳୀ କ୍ଷେତ୍ର ପ୍ରସ୍ତୁତ କରିବାରେ କୃତ୍ରିମ ବୁଦ୍ଧିମତାର ସାମର୍ଥ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ପ୍ୟାରିସ୍ରେ ଆୟୋଜିତ କୃତ୍ରିମ ବୁଦ୍ଧିମତା ଶିଖର ସମ୍ମିଳନୀରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହିତ ସହ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି. ସେ କହିଛନ୍ତି କୃତ୍ରିମ ବୁଦ୍ଧିମତା ଭବିଷ୍ୟତର ଚାବିକାଠି ମଣିଷ ପାଖରେ ରହିଛି. ଏହାର ବିକାଶକୁ ଦାୟିତ୍ୱପୂର୍ଣ୍ଣ ଭାବରେ ଆକାର ଦେବା ଏବଂ ବୈଷୟିକ ପ୍ରଗତିକୁ ନୈତିକ ଓ ସାମାଜିକ କଲ୍ୟାଣ ସହିତ ଯୋଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ବିଶ୍ୱ ନେତାଙ୍କୁ ଆହ୍ୱାନ ଦେଇଛନ୍ତି. ଭାରତରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଡିପିଆଇ ମାଧ୍ୟମରେ ସର୍ବନିମ୍ନ ଖର୍ଚ୍ଚରେ 140 କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିପାରିଛି. ଡାଟା ସଶକ୍ତିକରଣ ଏବଂ ସୁରକ୍ଷା ଢାଞ୍ଚା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି ଡିଜିଟାଲ୍ ବାଣିଜ୍ୟକୁ ଗଣତାନ୍ତ୍ରିକ ଏବଂ ସୁଲଭ କରିବା ଦିଗରେ ଡାଟାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି. ଭାରତର ଜାତୀୟ କୃତ୍ରିମ ବୁଦ୍ଧିମତା ମିଶନର ଏହା ଭିତ୍ତିଭୂମି ବୋଲି ସେ କହିଛନ୍ତି. ଜନସାଧାରଣଙ୍କ କଲ୍ୟାଣ ପାଇଁ କୃତ୍ରିମ ବୁଦ୍ଧିମତାକୁ ବିକଶିତ କରିବାରେ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୋହରାଇଛନ୍ତି. ରାଜ୍ୟସଭାରେ ଆଜି ଆସନ୍ତା ଆର୍ଥିକ ବର୍ଷ ବଜେଟ୍ ଉପରେ ଆଲୋଚନା ଆରମ୍ଭ ହୋଇଛି. ଏଥିରେ ଭାଗ ନେଇ ବିଜେପିର ଭାଗବତ କରାଡ କହିଛନ୍ତି ସରକାରଙ୍କ ସକ୍ରିୟ ପଦକ୍ଷେପ ଯୋଗୁଁ ବିତ୍ତୀୟ ନିଅଣ୍ଟ 0.4% ହ୍ରାସ ପାଇଛି. ସିଧାସଳଖ ଲାଭାଂଶ ହସ୍ତାନ୍ତର ପ୍ରକ୍ରିୟା ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ୱିତ କରିଛି ବୋଲି ସେ କହିଛନ୍ତି. ଆଲୋଚନାରେ ଭାଗ ନେଇ ଏନ୍ସିପିର ପ୍ରଫୁଲ୍ଲ ପଟେଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ଖୁବ୍ ଶୀଘ୍ର ପରିଣତ ହେବ. ସୁଦୃଢ଼ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦେଶ ଉଲ୍ଲେଖନୀୟ ଅଗ୍ରଗତି କରିଛି ବୋଲି ସେ କହିଛନ୍ତି. ସ୍ୱାଧୀନ ସଦସ୍ୟ କପିଲ ସିବଲ ବଜେଟ୍ ଉପରେ ମତ ରଖି କହିଛନ୍ତି ଶିକ୍ଷା ପାଇଁ ବଜେଟ୍ରେ ମାତ୍ର 7% ବୃଦ୍ଧି କରାଯାଇଛି. ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ସରକାର ବିଶେଷ ଧ୍ୟାନ ଦେଉନଥିବା ନେଇ ସେ ଅଭିଯୋଗ କରିଛନ୍ତି. ଏହି ଆଲୋଚନାରେ କଂଗ୍ରେସର ଚନ୍ଦ୍ରକାନ୍ତ ହାଣ୍ଡୋର, ତୃଣମୂଳ କଂଗ୍ରେସର ଡୋଲାସେନ୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ. 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ରିହାତି ଘୋଷଣାକୁ ସଦସ୍ୟ ଡୋଲାସେନ୍ ସ୍ୱାଗତ କରିଥିଲେ. ପେଟ୍ରୋଲ୍ ଏବଂ ଅନ୍ୟାନ୍ୟ ଉତ୍ପାଦ ଉପରେ ପରୋକ୍ଷ ଟିକସ ହ୍ରାସ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ. ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ଆସନ୍ତା ଆର୍ଥିକ ବର୍ଷର ବଜେଟ୍ରେ ମହିଳା କଲ୍ୟାଣକାରୀ ଯୋଜନାରେ 4,00,000 କୋଟିରୁ ଅଧିକ ଟଙ୍କାର ରେକର୍ଡ ଆବଶ୍ଚନ କରାଯାଇଛି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ପୂର୍ବବର୍ଷ ତୁଳନାରେ ଏହା 37% ଅଧିକ। ଗତ ଆର୍ଥିକ ବର୍ଷରେ ଲିଙ୍ଗଭିତ୍ତିକ ବଜେଟ୍ ଅନୁଦାନ 6.8% ଥିବାବେଳେ ଏବେ ଏହା 8.86% ହୋଇଛି। ଆସନ୍ତା ମାର୍ଚ୍ଚ 18ରୁ 2 ତାରିଖ ପର୍ଯ୍ୟନ୍ତ ଦେଶରେ ସପ୍ତମ ପୋଷଣ ପକ୍ଷ ପାଳନ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ପକ୍ଷ ପାଳନ ଅବସରରେ ଶିଶୁଙ୍କର ମେଦବହୁଳତା ଦୂର କରିବା ସହିତ ସୁସ୍ଥ ଜୀବନଶୈଳୀକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଧ୍ୟାନ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ମିଜୋରାମରେ ଆସନ୍ତାକାଲି ଗ୍ରାମ ଏବଂ ସ୍ଥାନୀୟ ପରିଷଦ ପାଇଁ ମତଗ୍ରହଣ କରାଯିବ। ସ୍ୱୟଂଶାସିତ ଜିଲ୍ଲା ପରିଷଦ ଅଧୀନରେ ଥିବା ଲଙ୍ଗତଲାଇ ଏବଂ ସିହାହା ଜିଲ୍ଲାକୁ ଛାଡ଼ି 9ଟି ଜିଲ୍ଲାର 544 ଗ୍ରାମ ପରିଷଦ ଏବଂ ଗୋଟିଏ ସ୍ଥାନୀୟ ପରିଷଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ରାମ ପରିଷଦ ନିର୍ବାଚନରେ 4,37,000 ଅଧିକ ଏବଂ ସ୍ଥାନୀୟ ପରିଷଦ ନିର୍ବାଚନରେ 2,50,000 ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଭୋଟ୍ଗ୍ରହଣ ସକାଳ 7ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଚାଲିବ। ସନ୍ଧ୍ୟା 7ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ବୋଲି କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ରାଜ୍ୟ କଂଗ୍ରେସର ନୂତନ ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ନିଯୁକ୍ତ ହୋଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଅନୁମୋଦନ କ୍ରମେ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଜିଏସ୍ଟି ବର୍ଗୀକରଣ ଏବଂ ସାରା ଦେଶରେ ଟିକସ ଲାଗୁ କରିବା ନେଇ ଜିଏସ୍ଟି କାଉନ୍ସିଲ୍ ନିଷ୍ପତ୍ତି ଗ୍ରହଣ କରିଥାଏ। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଜିଏସ୍ଟି ବର୍ଗୀକରଣ ନିଷ୍ପତ୍ତି ପରିଷଦ ଗ୍ରହଣ କରିଥାଏ। ଏହା କୌଣସି ଏକତରଫା ନିଷ୍ପତ୍ତି ନୁହେଁ। ରାଜ୍ୟର ଅର୍ଥମନ୍ତ୍ରୀମାନେ ପରିଷଦ ସମ୍ମୁଖରେ ନିଜର ମତ ଉପସ୍ଥାପନ କରିବାର ଅଧିକାର ରହିଛି ବୋଲି ସେ ଉଲ୍ଲେଖ କରିବା ସହ କହିଛନ୍ତି, ଜିଏସ୍ଟି ହାର ଯଥେଷ୍ଟ ହ୍ରାସ ପାଇଛି। ମାଳଦ୍ୱୀପର ଏକ ସଂସଦୀୟ ପ୍ରତିନିଧି ମଣ୍ଡଳୀ ଆଜି ନୂଆଦିଲ୍ଲୀ ସଂସଦ ଭବନରେ ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ସହ ସାକ୍ଷାତ କରିଛନ୍ତି। ମାଳଦ୍ୱୀପର ପିପୁଲ୍ସ ମଜଲିସ୍ର ବାଚସ୍କତି ଅବଦୁଲ ରହିମ ଅବଦୁଲ୍ଲାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ଆଲୋଚନା ଅବସରରେ ଶ୍ରୀ ବିର୍ଲା କହିଛନ୍ତି, ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ବହୁଦିନରୁ ସାଂସ୍କୃତିକ ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ରହିଆସିଛି। ମାଳଦ୍ୱୀପ ସହ ସମ୍ପର୍କ ଭାରତର ପଡ଼ୋଶୀ ପ୍ରଥମ ନୀତି ଏବଂ ଭିଜନ ସାଗରର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ସେ ଉଲ୍ଲେଖ କରିଛନ୍ତି। ସଂସଦ କାର୍ଯ୍ୟାବଳୀରେ ଡିଜିଟାଲ୍ ଜ୍ଞାନକୌଶଳର ଉପଯୋଗ ସମ୍ପର୍କରେ ଶ୍ରୀ ବିର୍ଲା ମାଳଦ୍ୱୀପର ପ୍ରତିନିଧି ମଣ୍ଡଳୀଙ୍କୁ ଅବଗତ କରାଇଥିଲେ। କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ସିଏପିଏଫ୍ର ଡାକ୍ତର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ବହିର୍ରୋଗୀ ଚିକିତ୍ସା ପ୍ରଦାନ କରିଥାନ୍ତି ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଇତିମଧ୍ୟରେ 383 ସିଏପିଏଫ୍ ଡାକ୍ତରଙ୍କ ଦ୍ୱାରା 2,96,000 ଅଧିକ ଲୋକଙ୍କୁ ଚିକିତ୍ସା ପ୍ରଦାନ କରାଯାଇସାରିଛି। ବିଭିନ୍ନ ସମୟରେ ଚିକିତ୍ସା ଶିବିରମାନ ଆୟୋଜନ ମାଧ୍ୟମରେ ସିଏପିଏଫ୍ ଡାକ୍ତରଙ୍କ ଦ୍ୱାରା ଏହି ଚିକିତ୍ସା ସୁବିଧା ସାଧାରଣ ନାଗରିକଙ୍କୁ ଯୋଗାଇ ଦିଆଯାଇଛି ବୋଲି ସେ ଗୃହରେ ସୂଚନା ଦେଇଛନ୍ତି। ଚୀନ୍ର କୁଇଙ୍ଗଦାଓଠାରେ ଏସିଆ ମିଳିତ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ 2025 ଆରମ୍ଭ ହୋଇଛି। ଏଥିରେ ଅଂଶଗ୍ରହଣ କରିଥିବା 12ଟି ଦଳକୁ 4ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଗ୍ରୁପ୍ ଡିରେ ଭାରତ ସହ ଦକ୍ଷିଣ କୋରିଆ ଏବଂ ମାକାଉ ଚାଇନା ସ୍ଥାନିତ ହୋଇଛନ୍ତି। ମାକାଉଠାରେ ଆସନ୍ତାକାଲି ଭାରତ ତା'ର ପ୍ରଥମ ମ୍ୟାଚ୍ ଖେଳିବ। ଲକ୍ଷ୍ୟ ସେନ୍ ଏବଂ ମାଳବିକା ବନସୋଦ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ପୁରୁଷ ଏକକ ବର୍ଗରେ ଲକ୍ଷ୍ୟ ସେନ୍ ଏବଂ ଏଚ୍ଏସ୍ ପ୍ରଣୟ ଭାରତର ପ୍ରତିନିଧିତ୍ୱ କରୁଥିବା ବେଳେ ମାଳବିକା ବନସୋଦ ମହିଳା ଏକକ ବର୍ଗରେ ଦେଶ ତରଫରୁ ଖେଳିବେ। ପୁରୁଷ ମିଳିତ ବର୍ଗରେ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଅଂଶଗ୍ରହଣ କରୁଥିବା ବେଳେ ମହିଳା ମିଳିତ ବର୍ଗରେ ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚନ୍ଦ ଏବଂ ଅଶ୍ୱିନୀ ପୋନାପ୍ପା ଓ ତନିଶା କ୍ରାଷ୍ଟୋଙ୍କ ଯୋଡ଼ି ଭାରତ ପକ୍ଷରୁ ଖେଳିବେ। ଗ୍ରୁପ୍ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ଆଜି ଦକ୍ଷିଣ କୋରିଆ 5-0 ମକାଓକୁ ପରାସ୍ତ କରିଛି। ସେହିଭଳି ଅନ୍ୟ ଏକ ମ୍ୟାଚ୍ରେ ଇଣ୍ଡୋନେସିଆ ହଂକଂ ବିରୁଦ୍ଧରେ 5-0 ବିଜୟୀ ହୋଇଛି। ୟୁନାନୀ ବ୍ୟବସ୍ଥାରେ ଶିକ୍ଷା, ଗବେଷଣା, ସ୍ୱାସ୍ଥ୍ୟସେବା ଏବଂ ଔଷଧ ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ୱରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି କହିଲେ ରାଷ୍ଟ୍ରପତି। ଜନସାଧାରଣଙ୍କ କଲ୍ୟାଣ ପାଇଁ କୃତ୍ରିମ ବୁଦ୍ଧିମତାକୁ ବିକଶିତ କରିବାରେ ଭାରତର ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ରୀୟ ବଜେଟ୍ ଉପରେ ରାଜ୍ୟସଭାରେ ଆଲୋଚନା ଜାରି। ମିଜୋରାମର ଗ୍ରାମ ଏବଂ ସ୍ଥାନୀୟ ପରିଷଦ ନିର୍ବାଚନରେ ଆସନ୍ତାକାଲି ମତଗ୍ରହଣ। ଏବଂ ଚୀନ୍ର କୁଇଙ୍ଗଦାଓଠାରେ ଆରମ୍ଭ ହୋଇଛି ଏସିଆ ମିଳିତ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।